ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶ ମହିଳାଙ୍କ ନେତୃତ୍ୱରେ ବିକାଶ ଆଡ଼କୁ ଅଗ୍ରସର ହେଉଛି କହିଲେ ରାଷ୍ଟ୍ରପତି। ଦେବଦେବ ମହାଦେବଙ୍କ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ। ଭଦ୍ରକ ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତିକରଣ ପାଇଁ ଅନୁଦାନ ଘୋଷଣା କଲେ ରାଜ୍ୟ ସରକାର। ଆଜି ଉଦ୍ଯାପିତ ହେଉଛି ପ୍ରୟାଗରାଜର ମହାକୁମ୍ଭ ମେଳା ଏବଂ ରାଜ୍ୟରେ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ରର ସୂଚନା। ଦେଶ ବର୍ତ୍ତମାନ ମହିଳାଙ୍କ ବିକାଶଠାରୁ ମହିଳାଙ୍କ ନେତୃତ୍ୱରେ ବିକାଶ ଆଡ଼କୁ ଅଗ୍ରସର ହେଉଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ମଧ୍ୟପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଏହି ସମୟରେ ଦେଶର ମହିଳାଙ୍କ ଉନ୍ନତି ପାଇଁ ତଥା ସେମାନଙ୍କୁ ସକ୍ଷମ କରିବା ପାଇଁ ସମସ୍ତଙ୍କ ଯୋଗଦାନର ଆବଶ୍ୟକତା ରହିଛି। ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ପରମ୍ପରାରେ ସାଧୁସନ୍ଥମାନେ ନିଜ କର୍ମ ଓ ବାଣୀ ମାଧ୍ୟମରେ ଜନମାନସକୁ ନୂତନ ରାସ୍ତା ଦେଖାଇଛନ୍ତି। ସେମାନେ ସମାଜରେ ଅନ୍ଧବିଶ୍ୱାସ ବିରୁଦ୍ଧରେ ନିଜର ସ୍ୱର ସୁଦୃଢ଼ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ରାଜ୍ୟର ବିଭିନ୍ନ ଶୈବପୀଠରେ ଆଜି ସକାଳୁ ଦେବଦେବ ମହାଦେବଙ୍କ ମହାଶିବରାତ୍ରୀ ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରୀ ପାଳନ କରାଯାଏ ଏବଂ ଭକ୍ତମାନଙ୍କ ପାଇଁ ଏହାର ଅତ୍ୟନ୍ତ ମହତ୍ତ୍ୱ ରହିଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ଓ ପୁରୀର ଲୋକନାଥ ମନ୍ଦିର ସମେତ ରାଜ୍ୟର ପ୍ରମୁଖ ଶିବମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଶ୍ରଦ୍ଧାଳୁଙ୍କ ସୁରୁଖୁରୁରେ ଦର୍ଶନ ପାଇଁ ଏହି ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ରାତି 10:00ରେ ମହାଦୀପ ଉଠିବ ବୋଲି ମନ୍ଦିର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି। ଶୈବପୀଠଗୁଡ଼ିକରେ ମଧ୍ୟରାତ୍ରି ପରଠାରୁ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପୁରୀ ଶ୍ରୀ ଲୋକନାଥ ମନ୍ଦିରରେ ଭୋର 3:00, ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିରରେ ଭୋର 4:30, କଟକ ଧବଳେଶ୍ୱର ମନ୍ଦିରରେ ରାତି 10:00, ଢେଙ୍କାନାଳ କପିଳାସ ମନ୍ଦିରରେ ଭୋର 4:20 ମହାଦୀପ ଉଠିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମହାଶିବରାତ୍ରୀ ପାଇଁ କଟକ ସହରର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଗଡ଼ଗଡ଼େଶ୍ୱର, ଅମରେଶ୍ୱର, ନୀଳକଣ୍ଠେଶ୍ୱର ଏବଂ ପାରେଶ୍ୱର ମନ୍ଦିର ସମେତ ଅନ୍ୟ ପୀଠଗୁଡ଼ିକରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମରେ ଦେଶବାସୀଙ୍କୁ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଶିବରାତ୍ରୀ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାଶିବରାତ୍ରୀ ଅବସରରେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଭଦ୍ରକସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର 10 କୋଟି ଟଙ୍କା ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସକାଳେ ଆଖଣ୍ଡଳମଣିଙ୍କ ଦର୍ଶନ କରିବା ଅବସରରେ ଏହି ଘୋଷଣା କରିଛନ୍ତି। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ, ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥରାଶି ବିନିଯୋଗ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
ଆଜି ଆମେ ଓଡ଼ିଶାବାସୀଙ୍କର ସୁଖ ସମୃଦ୍ଧି ସହିତ ମହିଳାଙ୍କର ସୁରକ୍ଷା ପାଇଁ ପ୍ରଭୁଙ୍କ ପାଖେ ପ୍ରାର୍ଥନା କଲୁ। ଆରେଡ଼ି ପୀଠର ଉନ୍ନତିକରଣ କରିବା ପାଇଁ ଆମେ 10 କୋଟି ଟଙ୍କାର ବ୍ୟବସ୍ଥା କରି ବ୍ୟବରାଦ କରିଛୁ। ଏବେ 10 କୋଟିରୁ ଆରମ୍ଭ ହବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି କି ଯାହା ପଇସା ଆବଶ୍ୟକ ହବ ଆମେ କରିବୁ। ଆରେଡ଼ିଙ୍କ ପୀଠରେ ଯାହା ପଇସା ଲାଗିବ ଆମ ସରକାର ତାହା।
ପବିତ୍ର ଜାଗର ଅବସରରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭ ମେଳା ଆଜି ଉଦ୍ଯାପିତ ହେଉଛି। ମହାଶିବରାତ୍ରୀ ପାଳନ ଅବସରରେ ଆଜି ଅନ୍ତିମ ଅମୃତ ସ୍ନାନ ଅନୁଷ୍ଠିତ ହେଉଛି। ଗତମାସ 13 ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଗତକାଲି ସୁଦ୍ଧା 64,60,00,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। 1,24,00,000 ଶ୍ରଦ୍ଧାଳୁ ଗତକାଲି ଗୋଟିଏ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ ସେହଗଲ କହିଛନ୍ତି, ଦେଶର ସଂସ୍କୃତିର ପ୍ରସାରରେ ଲୋକସେବା ପ୍ରସାରଣକାରୀ ଆକାଶବାଣୀର ପ୍ରମୁଖ ଭୂମିକା ରହିଛି। ମହାକୁମ୍ଭର ଅନ୍ତିମ ଦିନରେ ଏକ ବାର୍ତ୍ତା ଦେଇ ଶ୍ରୀ ସେହଗଲ କହିଛନ୍ତି, 48 ଦିନ ଧରି ଚାଲିଥିବା ମହାକୁମ୍ଭରେ ଆକାଶବାଣୀର କୁମ୍ଭବାଣୀ ଚ୍ୟାନେଲ ଅନେକ ଶ୍ରୋତାଙ୍କ ପାଖରେ ପହଞ୍ଚପାରିଛି। ପ୍ରୟାଗରାଜରେ ହେଉଥିବା ମହାକୁମ୍ଭର ପ୍ରତ୍ୟେକଟି ଖବର ଶ୍ରଦ୍ଧାଳୁଙ୍କ ପାଖରେ କୁମ୍ଭବାଣୀ ମାଧ୍ୟମରେ ପହଞ୍ଚିଛି। ମହାକୁମ୍ଭ ବିବିଧତା ମଧ୍ୟରେ ଏକତା ଆଣିବାରେ ସହାୟକ ହୋଇଥିବାବେଳେ କୁମ୍ଭବାଣୀ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରୟାଗରାଜକୁ ଆସୁଥିବା ତୀର୍ଥଯାତ୍ରୀ ବିଭିନ୍ନ ଆଖଡ଼ାର ସାଧୁ ସନ୍ନ୍ୟାସୀଙ୍କୁ ଯୋଡ଼ିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି ବୋଲି ଶ୍ରୀ ସେହଗଲ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ବୋର୍ଡ ପରୀକ୍ଷା ଏଣିକି ବର୍ଷକୁ 2 ଥର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। 2026 ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ଏବଂ ମାର୍ଚ୍ଚ ମଧ୍ୟରେ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମଇ ମାସରେ କରାଯିବାକୁ ସ୍ଥିର ହୋଇଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ରାଜ୍ୟ ସରକାର 24 ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ଡାକ୍ତରଖାନାର ବିଭିନ୍ନ ବିଭାଗରେ ସହକାରୀ ପ୍ରଫେସର ଭାବେ ଡେପୁଟେସନ ଓ ଚୁକ୍ତି ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 3 ଜଣ ନିଶ୍ଚେତକ ଡାକ୍ତର, ଶିଶୁରୋଗ ବିଭାଗରେ 7 ଜଣ, ମାନସିକ ରୋଗ ବିଭାଗରେ 2 ଜଣ, ଚକ୍ଷୁ ବିଭାଗରେ 3 ଜଣ, ଭେଷଜ, ଅସ୍ଥିଶଲ୍ୟ, ସ୍ନାୟୁ, ରେଡିଓଲୋଜି ଆଦି ବିଭାଗରେ ଜଣେ ଲେଖାଏଁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଚଳିତ ମାସ 6 ତାରିଖରେ ସାକ୍ଷାତକାର ପାଇଁ ଏସ୍ସିବି ମେଡିକାଲ କଲେଜ ଅଧ୍ୟକ୍ଷ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭାରତ ବର୍ତ୍ତମାନ ମିଡିଆ ଓ ମନୋରଞ୍ଜନ କ୍ଷେତ୍ରରେ ବିକାଶ ପାଇଁ କ୍ରିଏଟ୍ ଇନ୍ ଇଣ୍ଡିଆ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା 1 ମଇରୁ 4 ମଇ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ ଏ ଦିଗରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ୱେବ୍ସ ମାଧ୍ୟମରେ ସିନେମା, ଟେଲିଭିଜନ, ଓଟିଟି, ଗେମିଂ, ସଙ୍ଗୀତ, ଆନିମେସନ, କୃତ୍ରିମ ବୁଦ୍ଧିମତା ଆଦି ବିଷୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ପ୍ରତିଯୋଗିତାର ମହିଳା ବର୍ଗରେ ଗତକାଲି ଭାରତ ଚାମ୍ପିୟନ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ନେଦରଲ୍ୟାଣ୍ଡକୁ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ 2-1 ଗୋଲ୍ରେ ପରାସ୍ତ କରିଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍କରକୁ 2 ଲେଖାଏଁ ଗୋଲ୍ ଦେଇଥିଲେ। ପରେ ପେନାଲ୍ଟି ସୁଟ୍ଆଉଟ୍ରେ ଭାରତର ଅଭିଜ୍ଞ ଗୋଲ୍ରକ୍ଷକ ସବିତା ଚମତ୍କାର ଗୋଲ୍ ରକ୍ଷଣ କରି ନେଦରଲ୍ୟାଣ୍ଡକୁ 5 ପ୍ରୟାସରୁ 4 ଅଟକାଇବାରେ ସଫଳ ହୋଇଥିଲେ। ଭାରତ 4 ପ୍ରୟାସରୁ 2 ଗୋଲ୍ ସ୍କୋର୍ କରି ବିଜୟ ହୋଇଥିଲା। ଏହି ସଫଳତା ପାଇଁ ଭାରତୀୟ ମହିଳା ହକି ଦଳ ଲାଗି ହକି ଇଣ୍ଡିଆ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଭାରତ ଇଂଲଣ୍ଡକୁ 2-1 ଗୋଲ୍ରେ ପରାସ୍ତ କରି 3ୟ ସ୍ଥାନରେ ରହିଥିଲା। ଏଥିସହ କଳିଙ୍ଗ ଷ୍ଟାଡିୟମଠାରେ ପ୍ରତିଯୋଗିତାର ଏହି ପର୍ଯ୍ୟାୟରେ ଉଭୟ ବର୍ଗର ମ୍ୟାଚ୍ ଶେଷ ହୋଇଛି। କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ୍ ପଡ଼ିଆରେ ଅନୁଷ୍ଠିତ 37ତମ ରାଜ୍ୟସ୍ତରୀୟ ପୁଲିସ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଦିବସରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ଶ୍ରେଷ୍ଠ କ୍ରୀଡ଼ାବିତ୍ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ 41 ପୁଲିସ୍ ଦଳ ଅଂଶଗ୍ରହଣ କରିଥିଲେ। ଗୋଦାବରୀ ସହ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ପୋର୍ଟାଲରେ ଆବେଦନ କରିବାର ସମୟସୀମା 2 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନ କରିନଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଗତ 24 ତାରିଖରୁ ଏହି ପୋର୍ଟାଲ ପୁନର୍ବାର କାର୍ଯ୍ୟକ୍ଷମ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ 30,000 ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଶୁକ୍ରବାରଠାରୁ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ହେବା ନେଇ ଜଗତସିଂହପୁର ଓ ଭଦ୍ରକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଦେଶ ମହିଳାଙ୍କ ନେତୃତ୍ୱରେ ବିକାଶ ଆଡ଼କୁ ଅଗ୍ରସର ହେଉଛି କହିଲେ ରାଷ୍ଟ୍ରପତି। ଦେବଦେବ ମହାଦେବଙ୍କ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ। ଭଦ୍ରକ ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତିକରଣ ପାଇଁ ଅନୁଦାନ ଘୋଷଣା କଲେ ରାଜ୍ୟ ସରକାର। ଆଜି ଉଦ୍ଯାପିତ ହେଉଛି ପ୍ରୟାଗରାଜର ମହାକୁମ୍ଭ ମେଳା ଏବଂ ରାଜ୍ୟରେ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।